ନମସ୍କାର, ଜୟ ଜଗନ୍ନାଥ। ଆଶା କରୁଛି ଆପଣମାନେ ଭଲରେ ଥିବେ। ଆଜି ଆମେ ଶୁଣିବା କେଦାରନାଥରେ ଭକ୍ତ ସହ ହୋଇଥିବା ଏକ ଏମିତି ବାଖ୍ୟା ଯାହା କୌଣସି ଚମତ୍କାରରୁ କମ୍ ନୁହେଁ। ହୁଏତ ଆଜି ବିଜ୍ଞାନ ବହୁତ ଆଗକୁ ବଢ଼ିଯାଇଛି, ହେଲେ ଦିବ୍ୟ ଶକ୍ତିର ପ୍ରଶ୍ନ ଆଗରେ ବିଜ୍ଞାନ ବି ଜବାବ ଦେବାରୁ ହାର ମାନିଯାଏ। ତ ଚାଲନ୍ତୁ ଶୁଣିବା ଭକ୍ତ ଭଗବାନଙ୍କର ଏକ ଏମିତି କଥା ଯାହା ସଭିଙ୍କୁ ଅବାକ୍ କରିଦେଇଥିଲା, ଓ ଜାଣିବା କାହିଁକି ବାବା କେଦାରନାଥକୁ କୁହାଯାଏ ଜାଗୃତ ମହାଦେବ ବୋଲି। ଏ କଥା ଗୋଟେ ଗରିବ ଭକ୍ତର, ଯାହାର ଏକମାତ୍ର ଧନ ତା ମନରେ ଥିବା ମହାଦେବଙ୍କ ପାଇଁ ଭକ୍ତି ଥିଲା। ବହୁତ ସମୟ ପୂର୍ବରୁ ଯେବେ ଆମ ଦେଶରେ ବସ୍ କି ଟ୍ରେନ୍ର ଭଲ ସୁବିଧା ନଥିଲା, ଲୋକମାନେ ଘୋଡ଼ା ଗାଡ଼ି ନହେଲେ ବଳଦ ଗାଡ଼ି ସାହାଯ୍ୟରେ ପ୍ରାୟ ଯାତ୍ରା କରୁଥିଲେ। ସେ ସମୟରେ ସେ ଗରିବ ଭକ୍ତ ବାବା କେଦାରନାଥଙ୍କ ଦର୍ଶନ କରିବାକୁ ନିଶ୍ଚୟ କଲା। ହେଲେ ସେ ଏତିକି ବି ସକ୍ଷମ ନଥିଲା କି ସେ ଘୋଡ଼ା ଗାଡ଼ି କି ବଳଦ ଗାଡ଼ିରେ ଯାଇପାରିବ। ହେଲେ ତାର ନିର୍ଦ୍ଧନ ହବା ତାକୁ କେଦାରନାଥ ଯିବାରୁ ରୋକିପାରିଲା ନାହିଁ। ସେ ମନରେ ଭକ୍ତି ରଖି ଚାଲି ଚାଲି କେଦାରନାଥ ଯାତ୍ରା ଆରମ୍ଭ କରିଲା। ତାକୁ ରାସ୍ତା ମଧ୍ୟ ଜଣାନଥିଲା। ଲୋକଙ୍କୁ ପଚାରି ପଚାରି ସେ ପୁରା 2 ମାସ ପରେ ବାବା କେଦାରନାଥଙ୍କ ଧାମରେ ପହଞ୍ଚିଲା। ସେଠାରେ ପହଞ୍ଚିକି ଦେଖିଲା ମନ୍ଦିର ଚାରିପାଖ ଶୂନଶାନ, ଏଣୁ ଭାରି ବରଫ ପଡ଼ୁଥାଏ। ସେ ବେଶୀ କିଛି ନ ଭାବି ମନ୍ଦିର ଆଡ଼କୁ ବଢ଼ି ଚାଲିଲା, ଓ ସେ ମନ୍ଦିର ପାଖରେ ଯାଇକି ମହନ୍ତକୁ ଦେଖିପାରିଲା। ମହନ୍ତ ମନ୍ଦିରରେ ପୂଜା ସାରି ମନ୍ଦିର ତାଲା ପକାଇ ବାହାରୁଥିଲେ। ସେ ଆଉ ଡେରି ନକରି ମହନ୍ତ ପାଖକୁ ଯାଇ ଥରି ଥରି କହିଲା, ଆଜ୍ଞା, ମୁଁ ବାବା କେଦାରନାଥଙ୍କ ଦର୍ଶନ ପାଇଁ ଆସିଛି, କେତେବେଳେ ମୋତେ ମୋ ବାବାଙ୍କ ଦର୍ଶନ ମିଳିବ? ଆଉ ଆକୁ ଶୁଣିଲା ପରେ ମହନ୍ତ ଯେଉଁ ଉତ୍ତର ଦେଲେ ତାହା ଶୁଣି ଭକ୍ତ ପାଦ ତଳୁ ମାଟି ଖସିଗଲା। ସେ ତାକୁ କହିଲେ, ମନ୍ଦିର ଆଜିଠୁ 6 ମାସ ପାଇଁ ବନ୍ଦ ହୋଇଗଲା, 6 ମାସ ପରେ ଖୋଲିବ। ଆପଣ ଭାବୁଥିବେ କି 6 ମାସ ପାଇଁ ମନ୍ଦିର ବନ୍ଦ କ'ଣ ପାଇଁ ହୋଇଗଲା? ଯଦି ଆପଣମାନେ ଜାଣିନାହାନ୍ତି ତ ମୁଁ ଆପଣଙ୍କୁ କହିବାକୁ ଚାହିଁବି କି ବାବା କେଦାରନାଥଙ୍କ ମନ୍ଦିର ବର୍ଷକୁ ମାତ୍ର 6 ମାସ ହିଁ ଖୋଲା ରୁହେ, ବାକି 6 ମାସ ବନ୍ଦ ଥାଏ। ନଭେମ୍ବରରେ ଦୀପାବଳି ପରେ ବନ୍ଦ କରିଦିଆଯାଏ ମନ୍ଦିର, କାରଣ ସେ ସମୟରେ ଏତେ ବରଫ ପଡ଼େ କି ପୁରା ମନ୍ଦିର ବରଫରେ ବିଲୀନ ହୋଇଯାଏ, ଆଉ ସେ ସମୟରେ ସହଜରେ ମନ୍ଦିର ଯାଇ ପହଞ୍ଚିବା ସମ୍ଭବ ନୁହେଁ। ଆଉ ଏପ୍ରିଲ ମାସରେ ଅକ୍ଷୟ ତୃତୀୟା ପରେ ମନ୍ଦିରର ଦ୍ୱାର ଖୋଲାଯାଏ ଆଉ ବାବାଙ୍କ ଦର୍ଶନ ମିଳେ। ଏ କଥା ଯେତେବେଳେ ଭକ୍ତ ଜାଣିବାକୁ ପାଇଲା ତା ଆଖି ଲୁହରେ ଭରି ଆସିଲା। କାନ୍ଦ କାନ୍ଦ ହୋଇ ସେ ମହନ୍ତକୁ କହିଲା, ଆଜ୍ଞା, 2 ମାସର ଯାତ୍ରା କରି ଚାଲି ଚାଲି ମୁଁ ବହୁତ ଦୂରରୁ ଆସିଛି, ଥରଟେ ମୋତେ ମୋ ପ୍ରଭୁଙ୍କ ଦର୍ଶନ କରାଇ ଦିଅନ୍ତୁ। ହେଲେ ମହନ୍ତ ମନା କରିଲା। ସେ ଭକ୍ତ ପୁଣି କହିଲା, ଆଜ୍ଞା, ମୁଁ ବହୁତ ଗରିବ ଲୋକ, ବହୁତ କଷ୍ଟରେ ଆସିଛି, ଆଉ ପୁଣି ଆସିପାରିବି କି ନାହିଁ ମଧ୍ୟ ସନ୍ଦେହ, ବାସ୍ ଥରେ ଦର୍ଶନ କରାଇ ଦିଅନ୍ତୁ। ଯଦି କୌଣସି ଧନୀ କି ନାମଚିନ୍ ବ୍ୟକ୍ତି ହୋଇଥାନ୍ତେ ତାହେଲେ ବୋଧେ ଦର୍ଶନ ମିଳିଯାଇଥାନ୍ତା, ହେଲେ ଗରିବ ମଣିଷର ଗୁହାରି ଅବା କିଏ ଶୁଣେ। ମହନ୍ତ ତାକୁ କହିଲେ, ତମେ 6 ମାସ ପରେ ଆସ, ନହେଲେ 6 ମାସ ଏଠି ଅପେକ୍ଷା କର, ହେଲେ ଏଠି ଗୋଟେ ରାତି ବି ରହିବା ସମ୍ଭବ ନୁହେଁ, ତ ତୁମେ ଫେରିଯାଅ, 6 ମାସ ପରେ ଆସିବ, ମୁଁ ମନ୍ଦିର ତାଲା ଖୋଲିବି, ଆଉ ତୁମେ ଭଲସେ ତୁମ ବାବାଙ୍କର ଦର୍ଶନ କରିଦେବ। ଏତିକି କହି ମହନ୍ତ ସେଠାରୁ ବାହାରିଗଲେ। ଧୀରେ ଧୀରେ ରାତି ବଢ଼ୁଥାଏ ଆଉ ବରଫ ପଡ଼ିବା ବି। ସେଠାରେ ଚାଲୁଥିବା ଥଣ୍ଡା ପବନ ଦେହରେ ଛୁରୀ ପରି ଲାଗୁଥାଏ। ହେଲେ ସେ ଭକ୍ତ ବାବାଙ୍କର ନାଁ ଜପି ଜପି ନିଶ୍ଚୟ କରି ବସିଥାଏ କି ବାବାଙ୍କ ଦର୍ଶନ ନ କରି ମୁଁ ଫେରିବି ନାହିଁ। ସେ ଥଣ୍ଡାରେ ଏମିତି ଥରୁଥାଏ କି ମାତ୍ର କିଛି ସମୟରେ ନିସ୍ତେଜ ହୋଇ ପଡ଼ିଯିବ। ଠିକ୍ ସେହି ସମୟରେ ସେ ବାଟ ଦେଇ ଜଣେ ଅଘୋରୀ ବାବା ଯାଉଥିଲେ। ସେ ଭକ୍ତକୁ ଏ ଅବସ୍ଥାରେ ଦେଖି କହିଲେ, ତମେ ଥକି ଯାଇଥିବ, ଗୋଟେ କାମ କର, ଖାଇବା ଖାଇକି ଶୋଇପଡ଼। ଭକ୍ତ ସତରେ ବହୁତ ଥକି ଯାଇଥିଲା। ଖାଇବା ପରେ ଯେମିତି ତାକୁ ନିଆଁର ଉଷ୍ମତା ମିଳିଲା ସେଇଠାରେ ଶୋଇପଡ଼ିଲା। ସକାଳେ ଯେତେବେଳେ ତା ନିଦ ଭାଙ୍ଗିଲା ସେ ଦେଖିଲା ଦୂର ଦୂର ଯାଏ ବରଫର କୌଣସି ନାଁ ନାହିଁ, ଥଣ୍ଡା ମଧ୍ୟ କମିଯାଇଛି। ସେ ଭାବିବାକୁ ଲାଗିଲା, ମହନ୍ତ ତ କହିଥିଲେ କି 6 ମାସ ଯାଏ ବରଫ ପଡ଼ିବ, ହେଲେ ଏଠି ତ ଥଣ୍ଡା ବି କମିଯାଇଛି। ସେ କିଛି ବୁଝିପାରୁନଥାଏ। ତାକୁ ସେ ଅଘୋରୀ ବାବାଙ୍କ କଥା ମନେ ପଡ଼ିଲା। ସେଠି ଆଖପାଖରେ ଖୋଜିବାକୁ ଲାଗିଲା ବାବାଙ୍କୁ, ହେଲେ ସେ ନ ମିଳିବାରୁ ସେ ଥକି ହାରି ଆସି ମନ୍ଦିର ପାଖରେ ବସି ପଡ଼ିଲା। ହଠାତ୍ ସେ ଦେଖିଲା ମହନ୍ତ ଆଉ 2 ଜଣ ସେବକ ମନ୍ଦିର ଆଡ଼କୁ ଚାଲି ଆସୁଛନ୍ତି। ଭକ୍ତ ମହନ୍ତକୁ ଯାଇ ପଚାରିଲା, କ'ଣ ମନ୍ଦିର ଆଜି ଖୋଲା ହେବ? ମହନ୍ତ କହିଲେ, ହଁ, ଆଜି 6 ମାସର ଶୀତ ପରେ ମନ୍ଦିର ଖୋଲା ହେବ। ମହନ୍ତ ସେ ଭକ୍ତକୁ ଏଯାଏ ଚିହ୍ନିପାରି ନଥାନ୍ତି। ଭକ୍ତ ଆଶ୍ଚର୍ଯ୍ୟ ହୋଇ କହିଲା, ହେଲେ ଆପଣ କାଲି ହିଁ ତ ମୋତେ କହିଥିଲେ କି 6 ମାସ ପରେ ଖୋଲା ହେବ ବୋଲି ମନ୍ଦିର। ମହନ୍ତ ସେ ଭକ୍ତକୁ ଧ୍ୟାନସେ ଦେଖିଲେ ଆଉ କହିଲେ, ତମେ ସେଇ ନା ଯେ 6 ମାସ ତଳେ ବାବାଙ୍କ ଦର୍ଶନ ପାଇଁ ଆସିଥିଲ ଆଉ ମନ୍ଦିର ବନ୍ଦ ଥିବାରୁ ଦର୍ଶନ କରିପାରିନଥିଲ? ଆକୁ ଶୁଣି ଭକ୍ତ କହିଲା, ହେଲେ ଆଜ୍ଞା, ମୁଁ ତ କାଲି ହିଁ ଆସିଥିଲି, ରାତିରେ ଏଇଠି ହିଁ ଶୋଇଥିଲି, ଆଉ ଆଜି ସକାଳେ ଆପଣ ଆସିଗଲେ। ଭକ୍ତ କଥା ଶୁଣି ମହନ୍ତ ଭାବିଲେ, ଇଏ କ'ଣ ପାଗଳଙ୍କ ଭଳି କଥା କହୁଛି। ହେଲେ ମହନ୍ତଙ୍କ ମନରେ ବାବା କେଦାରନାଥଙ୍କର ଚମତ୍କାର କଥା ବି ଚାଲିଥାଏ। ମହନ୍ତ ଭକ୍ତକୁ ପଚାରିଲେ, କାଲି ତମ ସହ କ'ଣ ହେଇଥିଲା, ମୋତେ ବିସ୍ତାରରେ କୁହ। ଭକ୍ତ ସବୁ କଥା ବୁଝାଇ କହିଲା, କେମିତି ସେ ରାତିରେ ଥଣ୍ଡାରେ ଥରୁଥିଲା, ଅଗରି ବାବା ତାକୁ ଖାଇବାକୁ ଦେଲେ ଆଉ ତା ପାଇଁ ନିଆଁ ମଧ୍ୟ ଜାଳିଲେ। ଏ କଥା ଶୁଣି ମହନ୍ତ ଓ ତାଙ୍କ ସାଙ୍ଗରେ ଥିବା ମନ୍ଦିର ସେବକଙ୍କ ଆଖିରେ ଲୁହା ଆସିଗଲା ଆଉ ସେ ବହୁତ ଜିଜ୍ଞାସା ସହ ଭକ୍ତକୁ ପଚାରିଲେ, କେମିତି ଦିଶୁଥିଲେ ସେ ଅଗରି ବାବା? ଭକ୍ତ ଆଖି ବନ୍ଦ କରି ମନେ ପକାଇ କହିଲା, ଏକଦମ ଅଘରିଙ୍କ ପରି, ପୁରା ବୈରାଗୀ, ବାଘ ଛାଲ ପିନ୍ଧିଥିଲେ, ହାତରେ ତ୍ରିଶୂଳ ଥିଲା, ରୁଦ୍ରାକ୍ଷ ମାଳ ବି ପକାଇଥିଲେ। ଏତିକି ଶୁଣି ହର ହର ମହାଦେବ କହି ପାଦ ତଳେ ପଡ଼ିଗଲେ ମହନ୍ତ ଓ ସେବକ। ସଭିଙ୍କ ଆଖିରେ ଲୁହର ଧାର ଥିଲା, ମନରେ ବାବାଙ୍କ ପ୍ରତି ଭାବ ଭରି ଯାଉଥାଏ। ମହନ୍ତ କହିଲେ, ହେ ଭକ୍ତ, ତୁମେ ଧନ୍ୟ, ତମ ସହ ଦେଖା କରିବା ପାଇଁ ମନ୍ଦିରରୁ ବାହାରି ସ୍ୱୟଂ ମହାଦେବ ଆସିଥିଲେ ଓ ସେ ତାଙ୍କ ମାୟାରୁ 6 ମାସକୁ ଗୋଟେ ରାତିରେ ପରିଣତ କରିଦେଲେ। ଆପଣମାନଙ୍କୁ କହିବାକୁ ଚାହିଁବି କି ସମୟ ସହିତ ଖେଳିବାର ଶକ୍ତି କେବଳ ମହାଦେବଙ୍କ ପାଖରେ ହିଁ ଅଛି। ତ ଜାଣିଲେ କାହିଁକି ବାବା କେଦାରନାଥଙ୍କୁ କୁହାଯାଏ ଜାଗୃତ ମହାଦେବ ବୋଲି, ଆଉ କେମିତି ମହାଦେବ ତାଙ୍କ ଭକ୍ତଙ୍କ ପାଇଁ ସମୟ ସହିତ ବି ଖେଳିଗଲେ। ଏହିପରି ଅନେକ କଥା ଓ ଅନୁଭୂତି ଶୁଣିବା ପାଇଁ ଆମ ସହିତ ଜଡ଼ିତ ରୁହନ୍ତୁ। ନମସ୍କାର। ହର ହର ମହାଦେବ। ମହାପ୍ରଭୁ ଶିବଙ୍କ କରୁଣା ଏହିପରି ଆମ ସଭିଙ୍କ ଉପରେ ଥାଉ।